ମଣିଷର ଆଚାର ବିଚାର ସହିତ ଖାଦ୍ୟର ବହୁତ ବଡ଼ ସମ୍ବନ୍ଧ ଅଛି। ସେଥିପାଇଁ କୁହାଯାଇଛି, ଯେପରି ଅନ୍ନ ସେପରି ମନ, ଯେପରି ପାଣି ସେପରି ବାଣୀ, ଯେପରି ଦୃଷ୍ଟି ସେପରି ସୃଷ୍ଟି, ଏବଂ ଯେପରି ସାଙ୍ଗ ସେପରି ରଙ୍ଗ, ଯେପରି କର୍ମ ସେପରି ଫଳ। ଅତଏବ ଯଦି କେହି ମଣିଷ ନିଜର ବିଚାରକୁ ଶୁଦ୍ଧ ଓ ଚରିତ୍ରକୁ ଉଚ୍ଚ କରିବାକୁ ଚାହାନ୍ତି, ତାହେଲେ ତାଙ୍କୁ ନିଜର ଅନ୍ନ ଉପରେ ନିଶ୍ଚୟ ଧ୍ୟାନ ଦେବାକୁ ହେବ। ସାତ୍ୱିକ ଅନ୍ନ ମନକୁ ଶାନ୍ତି ଓ ଭାବନାକୁ ସନ୍ତୁଳିତ କରିଥାଏ। ତେବେ ସାତ୍ୱିକ ଅନ୍ନ ଆମେ କାହାକୁ କହିବା? ଆମର ପ୍ରଶ୍ନ ଉଠୁଛି ଯେ ସାତ୍ୱିକ ଅନ୍ନ ଆମେ କାହାକୁ କହିବା। ସାଧାରଣତଃ ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା ସାତ୍ୱିକ, ରାଜସିକ ଏବଂ ତାମସିକ। ସାତ୍ୱିକ କହିଲେ ଯେତେ ପ୍ରକାର ଫଳ, ପନିପରିବା ତଥା ସହଜ ପାଚ୍ୟ ଖାଦ୍ୟକୁ ସାତ୍ୱିକ ବା ଶତଗୁଣୀ ଅନ୍ନ କୁହାଯାଇଛି। ଯେଉଁ ଖାଦ୍ୟ ଦ୍ୱାରା ନିଦ୍ରା ଏବଂ ଆଳସ୍ୟ ଉତ୍ପନ୍ନ ହୋଇଥାଏ, ଏହାକୁ ସମ୍ପୂର୍ଣ୍ଣ ରାଜଗୁଣୀ ଅନ୍ନ କୁହାଯାଇଥାଏ, ତଥା ମାଛ, ମାଂସ, ପିଆଜ, ରସୁଣ, ଅଣ୍ଡା ଇତ୍ୟାଦି ଖାଦ୍ୟକୁ ତାମସିକ ଖାଦ୍ୟ କୁହାଯାଇଥାଏ। ଏବେ ଆମେ ଜାଣିବା ଭୋଜନର ସାତ୍ୱିକତା। ଭୋଜନ ପ୍ରସ୍ତୁତ କରୁଥିବା ବ୍ୟକ୍ତିର ମାନସିକତା ଏବଂ ଯେଉଁ ଧନରୁ ଭୋଜନ ପ୍ରୟୋଗ ହୋଇଥାଏ ତା ଉପରେ ନିର୍ଭର କରିଥାଏ। ଯଦି ଏହି ଦୁଇଟି ଜିନିଷ ସମ୍ପୂର୍ଣ୍ଣ ପବିତ୍ର ନ ହୋଇଥାଏ, ତାହେଲେ ଏହାକୁ ଶତଗୁଣୀ ବା ସାତ୍ୱିକ ଅନ୍ନ କହିପାରିବା ନାହିଁ। ଯେଉଁ ମଣିଷମାନେ ପରମାତ୍ମା ବା ଈଶ୍ୱରଙ୍କୁ ଅର୍ପଣ କରି ଖାଦ୍ୟ ଖାଇଥାନ୍ତି, ସେମାନେ ପବିତ୍ର ଓ ଶୁଦ୍ଧ ହୋଇଥାନ୍ତି। ଏପରି ଖାଦ୍ୟ ଶରୀର ପାଇଁ ପୁଷ୍ଟିଦାୟକ, ଏହା ରୋଗକୁ ଦୂର କରିଥାଏ ଏବଂ ମନବିକାରରୁ ବଞ୍ଚାଇଥାଏ। ଅନ୍ନ ଶୁଦ୍ଧି ନହେଲେ ଅନ୍ନଦୋଷ ଲାଗିଥାଏ। ତେଣୁ ବହୁତ ଲୋକ ଈଶ୍ୱରୀୟ ଜ୍ଞାନ ତ ଶୁଣିଥାନ୍ତି ଏବଂ ଯୋଗ ଅଭ୍ୟାସ ମଧ୍ୟ କରିଥାନ୍ତି, କିନ୍ତୁ ସେ କହିଥାନ୍ତି କି ତାଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଆସୁନାହିଁ, ମନ ସୁସ୍ଥ ଏବଂ ସ୍ଥିର ହେଉନାହିଁ। ସେଥିପାଇଁ ପର୍ଯ୍ୟାଲୋଚନା କରି ଦେଖାଯାଇଛି କି ସେମାନଙ୍କର ଏଭଳି ଅବସ୍ଥା ପାଇଁ ମୁଖ୍ୟତଃ ଦାୟୀ ଆହାରର ଅଶୁଦ୍ଧତା। ସେମାନେ ତାଙ୍କ ଆହାର ଉପରେ ଧ୍ୟାନ ତ ଦେଇଥାନ୍ତି, ମାତ୍ର ଆହାରକୁ କିଭଳି ଭାବରେ ଶତପ୍ରଧାନ କରାଯିବ ସେ ବିଷୟରେ ଜାଣି ନଥାନ୍ତି। ଯେପରି ଉଦାହରଣ କି ଜଣେ ଲୋକ ଲୁଗା ସଫା କରୁଥିବା ସମୟରେ ଯଦି ବାରମ୍ବାର ମାଟି କିମ୍ବା ମଇଳା ଉଡ଼ି ଆସିକି ପଡ଼ୁଥିବ, ତେବେ ତାର ଅବସ୍ଥା କ'ଣ ହେବ? ଠିକ୍ ସେହିପରି ଯଦି ଆମେ ଜ୍ଞାନ ଓ ଯୋଗ ଦ୍ୱାରା ଆତ୍ମାକୁ ଶୁଦ୍ଧ ଓ ପବିତ୍ର କରିଥାଉ, ଚରିତ୍ରକୁ ମଧ୍ୟ ଶ୍ରେଷ୍ଠ କରି ଗଢ଼ିଥାଉ। କିନ୍ତୁ ଆହାରର ଶୁଦ୍ଧି ନିୟମକୁ ପାଳନ ନ କରୁ ତାହେଲେ ଆମର ସବୁ ତପସ୍ୟା ବିଫଳ ହୋଇଯାଇଥାଏ, ଯାହା ପାଇଁ କୁହାଯାଇଛି କି 12 ବର୍ଷର ତପସ୍ୟା ବ୍ୟର୍ଥରେ ଗଲା। ଯେତେବେଳେ ଆମେ ଜାଣିଲୁ ଯେ ଏ ଶରୀର ଭିତରେ ଅତି ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ଆତ୍ମା ବିରାଜମାନ, ଯେଉଁଥିପାଇଁ କୁହାଯାଇଛି କି ଆତ୍ମା ଶରୀରର ବିନା ନିଷ୍କ୍ରିୟ ଏବଂ ଶରୀର ଆତ୍ମା ବିନା ନିଷ୍କ୍ରିୟ, ସେଇ ଆତ୍ମା ଏ ଶରୀର ଭିତରେ ଅଛନ୍ତି ଏବଂ ସେ ପରମାତ୍ମାଙ୍କର ସନ୍ତାନ, ଯେଉଁ ପରମାତ୍ମାଙ୍କ ପାଇଁ କୁହାଯାଇଛି କି ପରମାତ୍ମା ସୁଖର ସାଗର, ପରମାତ୍ମା ଆନନ୍ଦର ସାଗର, ପରମାତ୍ମା ଦୟାର ସାଗର, ପରମାତ୍ମା ଗୁଣର ସାଗର, ସେଇ ପରମାତ୍ମାଙ୍କ ପାଇଁ ପୁଣି କୁହାଯାଇଛି କି ତାଙ୍କର ମହିମା ଅପ୍ରମ ଅପାର, ଯେଉଁଥିପାଇଁ କୁହାଯାଇଛି କି ସାରା ଜଙ୍ଗଲକୁ କଲମ, ସାରା ଧରିତ୍ରୀକୁ କାଗଜ ଏବଂ ସାରା ସମୁଦ୍ରକୁ ଯଦି କାଳି ବନେଇକି ସ୍ୱୟଂ ବିଦ୍ୟାର ଦାତ୍ରୀ ମା ସରସ୍ୱତୀ ବସିକି ତାଙ୍କର ଗୁଣଗାନ କରିବେ ତଭି ସମ୍ଭବ ନୁହେଁ। ତ ସେଇ ପରମାତ୍ମାଙ୍କର ଆମେ ସନ୍ତାନ ହେବା ଯୋଗୁ ଏପରି ଖାଦ୍ୟ ଛୁଇଁବା ମଧ୍ୟ ଅନୁଚିତ। ଭୋଜନ ରାନ୍ଧିବା ସମୟରେ ରୋଷେଇ ଘରର ପ୍ରତ୍ୟେକ ଜିନିଷ ଶୁଦ୍ଧ ଏବଂ ତା ସହିତ ବାହାରର ବାତାବରଣ ଓ ପରିବେଶ ମଧ୍ୟ ନିର୍ମଳ ହେବା ଉଚିତ। ତା ସହିତ ଭୋଜନ ପ୍ରସ୍ତୁତ କରୁଥିବା ବ୍ୟକ୍ତିର ଶାରୀରିକ ଓ ମାନସିକତା ଶୁଦ୍ଧ ହେବା ଆବଶ୍ୟକ ଏବଂ ସେ ଯେପରି ପରମାତ୍ମାଙ୍କର ସ୍ମୃତିରେ ରହିକି ଭୋଜନ ପ୍ରସ୍ତୁତ କରିଥିବ, ସେପରି ଭୋଜନ ଗ୍ରହଣ ଦ୍ୱାରା ମଣିଷଙ୍କ ଉପରେ ସେହିପରି ପ୍ରଭାବ ପଡ଼ିଥାଏ। ଜଣେ ସନ୍ନ୍ୟାସୀ ଗୃହସ୍ଥୀମାନଙ୍କ ଠାରୁ ଭିକ୍ଷା ମାଗି ନିଜର ପେଟ ପୋଷୁଥିଲେ। ଥରେ ସେ ଅନ୍ନଭୋଜନ କରିଥିଲେ ଏବଂ ଯେତେବେଳେ ସେ ରାତ୍ରିରେ ଶୋଇଲେ ସେତେବେଳେ ବହୁତ ଦୁଃସ୍ୱପ୍ନ ଓ ବହୁତ ଗାଳିଗୁଳଜ ମଧ୍ୟ କରିଥିଲେ, ସେତିକି ନୁହେଁ ବହୁତ ଅପଶବ୍ଦ ମଧ୍ୟ ଉଚ୍ଚାରଣ କରିଥିଲେ। ତାଙ୍କ ପାଖରେ ବହୁତ ଦିନଠାରୁ ଶିକ୍ଷା ନେଉଥିବା ଶିଷ୍ୟମାନେ ମଧ୍ୟ ଶୋଇଥିଲେ। ସେମାନେ ଯେତେବେଳେ ସନ୍ନ୍ୟାସୀଙ୍କ ମୁଖରୁ ଏଭଳି କଥାବାର୍ତ୍ତା ଶୁଣିଲେ ସେତେବେଳେ ତାଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା ଏବଂ ତାଙ୍କର ସନ୍ନ୍ୟାସୀଙ୍କ ପ୍ରତି ସନ୍ଦେହ ହେଲା। ଯେତେବେଳେ ସନ୍ନ୍ୟାସୀ ନିଦରୁ ଜାଗୃତ ହେଲେ, ସେତେବେଳେ ଶିଷ୍ୟମାନଙ୍କ ଠାରୁ ଅବଗତ ହେଲେ ଯେ ସେ କିଭଳି ନିଦର ଅଜ୍ଞାନତା ସାରରେ କାହାକୁ ଗାଳି ଗୁଳଜ କରୁଥିଲେ ଏବଂ ଖରାପ ଶବ୍ଦ ମଧ୍ୟ ଉଚ୍ଚାରଣ କରୁଥିଲେ। ଏହା ଶୁଣି ସନ୍ନ୍ୟାସୀ ତାଙ୍କ ମନ ଭିତରେ ଗଭୀର ଅନୁଧ୍ୟାନ କରିଥିଲେ। ସେତେବେଳେ ସେ ଜାଣିପାରିଲେ କି ସନ୍ଧ୍ୟାବେଳେ ଯେଉଁ ଗୃହସ୍ଥୀଙ୍କ ଘରୁ ସେ ଅନ୍ନ ଭୋଜନ କରିଥିଲେ, ତାଙ୍କର ପରସ୍ପର ଗାଳି ଗୁଳଜ, ଝଗଡ଼ା, ମାରପିଟ ଆଦି ହୋଇଥିଲା। ପରିଣାମ ସ୍ୱରୂପ ଅଶୁଦ୍ଧ ଅନ୍ନର ପ୍ରଭାବ ତାଙ୍କ ମନରେ କିଭଳି ଭାବରେ ପ୍ରତିକ୍ରିୟା ହୋଇଥିଲା, ସେହିପରି ତମଗୁଣୀ ଭୋଜନ କରୁଥିବା ବ୍ୟକ୍ତିର ବିଚାର ସମ୍ପୂର୍ଣ୍ଣ ତମଗୁଣୀ ହୋଇଥାଏ ଏବଂ ମଣିଷର ସ୍ୱଭାବ କାମୀ, କ୍ରୋଧୀ, ନିର୍ଦ୍ଦୟୀ, ଚିଡ଼ଚିଡ଼ା ଆଦି ହୋଇଥାଏ। ଏହାର ପରିଣାମ ତାଙ୍କୁ ବହୁତ ଦୁଃଖ ଅଶାନ୍ତି ଭୋଗିବାକୁ ପଡ଼ିଥାଏ। ସେହିପରି ମାଦକ ଦ୍ରବ୍ୟ ମଧ୍ୟ ଏକ ତମଗୁଣୀ, ଯାହାଦ୍ୱାରା ନିଶାର ପ୍ରଭାବ ମଣିଷ ଉପରେ ପଡ଼ିବାରୁ ମଣିଷ ନିଜର ବୁଦ୍ଧି ବୃତ୍ତି ହରାଇ ବସିଥାନ୍ତି ଓ ସେ ନିଜର ଭାରସାମ୍ୟ ରଖିନପାରି କ୍ରୋଧରେ ବସିଭୂତ ହୋଇ ମାରପିଟ, ଭଙ୍ଗାରୁଜା ଆଦି ଆଦି କରିଥାନ୍ତି। ମଦ ଯେପରି ତାର ପୁରା ପ୍ରଭାବ ମଣିଷ ଉପରେ ପକାଇଥାଏ, ସେହିପରି କେତେକ ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଇବା ଦ୍ୱାରା ମଣିଷ ମନରେ ଉତ୍ତେଜିତ ବା ବିକାର ଉତ୍ପନ୍ନ ହୋଇଥାଏ। ରାଜସିକ ଓ ତାମସିକ ଖାଦ୍ୟ ମଣିଷର ଧ୍ୟାନ ବା ଯୋଗ ଅଭ୍ୟାସରେ ବାଧା ସୃଷ୍ଟି କରିଥାଏ, ତେଣୁ ସାତ୍ୱିକ ଅନ୍ନ ଗ୍ରହଣ ଦ୍ୱାରା ଆଳସ୍ୟ ଓ ନିଦ୍ରାର ପ୍ରଭାବ ପଡ଼େ ନାହିଁ। ମନରେ ସୁଖ, ଶାନ୍ତି, ଆନନ୍ଦ ଆଦିର ଅନୁଭବ କରିଥାନ୍ତି ଓ ମନ ଦୁର୍ବଳ ବା ଉତ୍ତେଜିତ ହୁଏ ନାହିଁ। ବୁଦ୍ଧି ମଧ୍ୟ ଇନ୍ଦ୍ରିୟ ବଶୀଭୂତ ନ ହୋଇ ଶୁଦ୍ଧ ଓ ସଚେତ ରହେ, ତେବେ ପରମାତ୍ମାଙ୍କ ଠାରୁ ଶକ୍ତି ଓ ଆନନ୍ଦ ପୂର୍ଣ୍ଣ ମାତ୍ରାରେ ପ୍ରାପ୍ତି ହୋଇଥାଏ।
ଓମ୍ ଶାନ୍ତି। ମୋର ଲକ୍ଷ୍ମୀନା ବିଶ୍ୱମ୍ବର ବେଦା। ମୁଁ ସମ୍ବଲପୁର ସହର ମୁଦିପଡ଼ାରେ ରହେ। ମୁଁ ପିଲାଦିନୁ କୁସ୍ତି କସରତ କରୁଥିଲି।